ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ପ୍ରତିରକ୍ଷା ନିବେଶ ସମାରୋହ 2024ରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍. ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କଞ୍ଜରଭେଟିଭ୍ ପାର୍ଟି ନେତା ରିଷି ସୁନକ୍. ସଂସଦୀୟ ନିର୍ବାଚନରେ ବିଜୟ ଲାଭ କରିଥିବା ଲେବର ପାର୍ଟି ନେତା କିର୍ ଷ୍ଟାର୍ମର୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ନିଟ୍ ପିଜି ପ୍ରବେଶିକା ପରୀକ୍ଷା 2024 ଆସନ୍ତା ମାସ 11 ତାରିଖରେ ଅନୁଷ୍ଠିତ ହେବ ଏବଂ ଭାରତ ଦକ୍ଷିଣ ଆଫ୍ରିକା ମହିଳା ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଜାରି ରହିଛି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆଜି ପ୍ରତିରକ୍ଷା ନିବେଶ ସମାରୋହ 2024 ପର୍ଯ୍ୟାୟ 1ରେ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି. ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ. 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ସହଯୋଗ, ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି ଏବଂ ଲୋକସମ୍ପର୍କ ଆଲୋଚନାର ପ୍ରମୁଖ ବିଷୟ ରହିବ. ବୈଦେଶିକ ସଚିବ ବିନୟ ମୋହନ କତ୍ରା ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି. ପ୍ରଧାନମନ୍ତ୍ରୀ ଆସନ୍ତା 8-10 ତାରିଖ ପର୍ଯ୍ୟନ୍ତ ରୁଷ ଓ ଅଷ୍ଟ୍ରିଆ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଦୁଇ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିବେ ବୋଲି ଶ୍ରୀ କ୍ୱାତ୍ରା କହିଛନ୍ତି। ଉଭୟ ନେତା ପାରସ୍କରିକ ସ୍ୱାର୍ଥ ସମ୍ବନ୍ଧୀୟ ସମସାମୟିକ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ବ୍ରିକ୍ସ, ଏସ୍ସିଓ, ଜି20, ପୂର୍ବ ଏସିଆ ଶିଖର ସମ୍ମିଳନୀ ଏବଂ ଜାତିସଂଘ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ମଧ୍ୟ ନେତାମାନେ ଆକଳନ କରିବେ। ପ୍ରବଞ୍ଚନାର ଶିକାର ହୋଇ ରୁଷ ସେନାରେ ନିୟୋଜିତ ହୋଇଥିବା ଭାରତୀୟ ନାଗରିକଙ୍କୁ ଶୀଘ୍ର ମୁକ୍ତ କରିବା ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ ବୋଲି ଶ୍ରୀ କ୍ୱାତ୍ରା କହିଛନ୍ତି। ବୈଦେଶିକ ସଚିବ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ମସ୍କୋରେ ଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ସେ କହିଛନ୍ତି ଭାରତ ଏବଂ ରୁଷିଆ ଏକ ସ୍ୱତନ୍ତ୍ର ଏବଂ ସ୍ୱତନ୍ତ୍ର ଭାଗିଦାରୀ ରହିଛି ଯାହା ଏକାଧିକ ଭୂ ରାଜନୈତିକ ଆହ୍ୱାନ ପରିପ୍ରେକ୍ଷୀରେ ସ୍ଥିର ରହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ଶ୍ରୀ କ୍ୱାତ୍ରା କହିଛନ୍ତି 2023-24 ଆର୍ଥିକ ବର୍ଷରେ ଶକ୍ତି ସହଯୋଗ ଯୋଗୁଁ ଏହା ଦ୍ରୁତଗତିରେ ବୃଦ୍ଧି ପାଇ 65 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ସେ କହିଛନ୍ତି ରୁଷିଆରୁ ଭାରତର ଆମଦାନୀ ପ୍ରାୟ 60 ବିଲିୟନ୍ ଆମେରିକୀୟ ଡଲାର ହୋଇଥିବାବେଳେ ରପ୍ତାନୀ 4 ବିଲିୟନ୍ ଆମେରିକୀୟ ଡଲାର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଷ୍ଟ୍ରିଆ ଗସ୍ତ ସମ୍ପର୍କରେ ବୈଦେଶିକ ସଚିବ କହିଛନ୍ତି ପ୍ରଧାନମନ୍ତ୍ରୀ ଚଳିତ ମାସ 9 ଓ 10 ତାରିଖରେ ଅଷ୍ଟ୍ରିଆ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଅଷ୍ଟ୍ରିଆ ଗସ୍ତ ହେବ। ସେ କହିଛନ୍ତି ଶ୍ରୀ ମୋଦି ଅଷ୍ଟ୍ରିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭାନ୍ ଡେର୍ ବେଲେନ୍ଙ୍କୁ ସାକ୍ଷାତ କରିବା ସହ ଅଷ୍ଟ୍ରିଆର ଚାନ୍ସେଲର କାର୍ଲେ ନେହାମର୍ଙ୍କ ସହ ମଧ୍ୟ ଆଲୋଚନା କରିବେ। ନିଟ୍ ପିଜି ପ୍ରବେଶିକା ପରୀକ୍ଷା 2024 11 ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ। ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ ଆଜି ପରୀକ୍ଷାର ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି। ନିର୍ଦ୍ଧାରିତ ତାରିଖର ଗୋଟିଏ ଦିନ ପୂର୍ବରୁ ଗତ ମାସରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। କେତେକ ପ୍ରତିଯୋଗିତାମୂଳକ ପରୀକ୍ଷାର ସଚ୍ଚୋଟତାକୁ ନେଇ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
लेकिन अब ऐसा नहीं।
FIR करना आसान नहीं।
आसान बन गया अब।
पता नहीं जांच में कुछ हो भी रहा है या नहीं।
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बातें, कल की बात पुरानी। नए कानून लिखेंगे नए भारत की कहानी। ये नई आजादी, ये नई आजादी।
ये सुधारवादी हैं, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय। पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान। न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू। आजाद भारत, अपने कानून।
ये नई आजादी।
तारीख पर तारीख युग का हो गया अंत। न्यायिक प्रक्रिया के लिए समय सीमा तय। भारतीय नागरिक सुरक्षा संहिता 1 जुलाई से लागू। आजाद भारत के अपने कानून।
ब्रिटेन प्रधानमंत्री ऋषि सुनक साधारण निर्वाचन फलाफल प्रकाश पाइबा परे आज निज पदरु इस्तफा देइछन्ति। तांको उत्तराधिकारी चयन पई अनुष्ठानिक व्यवस्था हेबा परे से कंजर्वेटिव नेता पदरु इस्तफा देबे। सुनक दलर नैराश्यजनक प्रदर्शन पई भोटरंक निकटरे क्षमा प्रार्थना करिछन्ति। इस्तफा देबा परे एक संक्षिप्त भाषण रे सुनक कहिछन्ति, 14 वर्षर कंजर्वेटिव शासन कालरे ब्रिटेन 2010 तुलनारे अधिक समृद्ध, निरपेक्ष एवं स्थिर थिला। ब्रिटेन साधारण निर्वाचन फलाफलरे लेबर पार्टी विपुल विजय हासिल करिछि एवं दलर नेता कीर स्टार्मर परवर्ती ब्रिटिश प्रधानमंत्री हेबाकु जाउछन्ति। प्रधानमंत्री नरेन्द्र मोदी ब्रिटेन संसदीय निर्वाचन में विजय लाभ करिथिबा लेबर पार्टी नेता कीर स्टार्मर को शुभेच्छा जणाइछन्ति। श्री मोदी कहिछन्ति भारत ब्रिटेन रणनीतिक भागीदारी संपर्क को आहुरी सशक्त करने दिगरे से गठनमूलक सहभागितार आशा रखिछन्ति। श्री मोदी ऋषि सुनक मध्य कार्यकाल मध्यरे भारत ब्रिटेन संपर्क को सशक्त करने दिगरे अवदान पर कृतज्ञता जणाइछन्ति। विश्व प्रसिद्ध रथयात्रा लागि समस्त प्रस्तुति चूड़ान्त पर्यायरे पहुंचिछि। प्रभु जगन्नाथ, बलभद्र, देवी सुभद्रा और प्रभु सुदर्शनक घोषयात्रा लागि रथ प्रस्तुति कार्य शेष पर्यायरे पहुंचिछि। चलित मास 7 तारीख रविवार दिन पुरी बड़दाण्डरे रथयात्रा अनुष्ठित हेब। एथिसहित नवजौवन दर्शन, नेत्रोत्सव एवं गुंडीचा यात्रा मध्ये अनुष्ठित हेब। ଏହାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ସଠିକ୍ ସମୟରେ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷ 2 ଦିନ ଧରି ରଥଯାତ୍ରା ହେଉଥିବାରୁ ଜୁଲାଇ 7 ଏବଂ 8 ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ରଥଯାତ୍ରା ଦେଖିବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସୁଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ପ୍ରଶାସନ ପକ୍ଷରୁ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ଜଣାପଡ଼ିଛି। ରଥଯାତ୍ରା ଦିନ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ବାରଣ କରାଯାଇଛି। ରଥ ଉପରେ ଗହଳି ନ କରିବା ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ଅନୁରୋଧ କରାଯାଇଛି। ଇତିମଧ୍ୟରେ ରେଳବାଇ ପକ୍ଷରୁ ରଥଯାତ୍ରା ନିମନ୍ତେ 315 ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି। କେରଳର ଆକାଂକ୍ଷୀ ଜିଲ୍ଲା ଓ ବ୍ଲକରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣତା ଅଭିଯାନ ପାଲକ୍କଡ଼ ଜିଲ୍ଲାର କୋଲେଙ୍ଗଡ଼ ବ୍ଲକ ଏବଂ ଇଡୁକ୍ଲି ଦେବିକୁଲମ୍ ବ୍ଲକରେ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ, ପୁଷ୍ଟି ସାଧନ, କୃଷି, ସାମାଜିକ ବିକାଶ ଇତ୍ୟାଦି ବିଷୟ ଉପରେ ଗୁରୁତ୍ୱ ଦେଇ ନୀତି ଆୟୋଗ ଦ୍ୱାରା ଆରମ୍ଭ କରାଯାଇଥିବା 3-ମାସିଆ ଅଭିଯାନ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଞ୍ଚଳର ସାମଗ୍ରିକ ଉନ୍ନତି ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉତ୍ତର କାଲିଫର୍ଣ୍ଣିଆରେ ଦ୍ରୁତଗତିରେ ଜଙ୍ଗଲ ନିଆଁ ବ୍ୟାପୁଥିବାରୁ ଅତି କମ୍ରେ 28,000 ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଲିଫର୍ଣ୍ଣିଆ ବନ ଓ ଅଗ୍ନି ସୁରକ୍ଷା ବିଭାଗ କାଲ୍ ଫାୟାର ଅନୁଯାୟୀ ଓରୋଭିଲ୍ ସହର ନିକଟରେ ମଙ୍ଗଳବାର ଆରମ୍ଭ ହୋଇଥିବା ଥମ୍ସନ୍ ଅଗ୍ନିକାଣ୍ଡରେ 3,700 ଏକରରୁ ଅଧିକ ଜମି ନଷ୍ଟ ହୋଇସାରିଛି। ଅଗ୍ନିକାଣ୍ଡରେ 4 କୋଠା କ୍ଷତିଗ୍ରସ୍ତ ହୋଇଥିବା ବେଳେ 4 ଅଗ୍ନିଶମ କର୍ମଚାରୀ ଅଗ୍ନି ନିର୍ବାପନ ସମୟରେ ଆହତ ହୋଇଛନ୍ତି। କାଲ୍ ଫାୟାର ଅନୁଯାୟୀ ଏହି ଅଞ୍ଚଳରେ ଥିବା 12,000 ଅଧିକ ନିର୍ମାଣ ପ୍ରତି ବିପଦ ରହିଛି। 1,900 ଅଧିକ ଅଗ୍ନିଶମ କର୍ମଚାରୀ ଏବେ ନିଆଁକୁ ଆୟତ୍ତ କରୁଛନ୍ତି। କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଥମ୍ସନ୍ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବୁଧବାର ବୁଟେ କାଉଣ୍ଟିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜଙ୍ଗଲ ନିଆଁ ଯୋଗୁଁ ବଟେ କାଉଣ୍ଟିର କିଛି ଅଂଶରେ ବାଧ୍ୟତାମୂଳକ ସ୍ଥାନାନ୍ତର ଏବଂ ସ୍ଥାନାନ୍ତର ସତର୍କ ସୂଚନା ଜାରି କରାଯାଇଛି। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ ଆଜି ଆକାଶବାଣୀ କୋଲକାତା ପରିଦର୍ଶନ କରିଛନ୍ତି। ସେ ମଧ୍ୟ ଆକାଶବାଣୀ କେନ୍ଦ୍ରର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ବୈଠକ କରିଥିଲେ। କ୍ରିକେଟ୍। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ବିଶିଷ୍ଟ ଟି20 ଅନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜାରି ରହିଛି। ଭାରତୀୟ ମହିଳା ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆମର ହସ୍ତଗତ ହୋଇଥିବା ସର୍ବଶେଷ ଖବର ଅନୁସାରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମେ ବ୍ୟାଟିଂ କରି 3 ଓଭର ଶେଷ ସୁଦ୍ଧା କୌଣସି ୱିକେଟ୍ ନ ହରାଇ 22 ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତର ଏହା ଅନ୍ତିମ ପର୍ଯ୍ୟାୟ ହେବ। ପୂର୍ବରୁ ଉଭୟ ଦଳ 3 ଦିନିକିଆ ଓ 1 ଟେଷ୍ଟ ମ୍ୟାଚ୍ ଖେଳିସାରିଛନ୍ତି। ଭାରତ ଦିନିକିଆ ଶୃଙ୍ଖଳାକୁ 3-0 ଜିତିବା ସହ ଏକମାତ୍ର ଟେଷ୍ଟରେ 10 ୱିକେଟ୍ରେ ବିଜୟୀ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରତିରକ୍ଷା ନିବେଶ ସମାରୋହ 2024ରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ବହୁମୁଖୀ ସମ୍ପର୍କର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କଞ୍ଜରଭେଟିଭ୍ ପାର୍ଟି ନେତା ରିଷି ସୁନକ୍। ସଂସଦୀୟ ନିର୍ବାଚନରେ ବିଜୟ ଲାଭ କରିଥିବା ଲେବର ପାର୍ଟି ନେତା କିର୍ ଷ୍ଟାର୍ମନ୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ଭାରତ ଦକ୍ଷିଣ ଆଫ୍ରିକା ମହିଳା ଟି ଟ୍ୱେଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଚେନ୍ନାଇର ଏମ୍ଏ ଚିଦାମ୍ବର ଷ୍ଟାଡିୟମ୍ରେ ଜାରି ରହିଛି।